ମ୍ୟାଥ୍ ସେକ୍ସନ୍ କୁଇଜ୍ ଆପ୍ର ମ୍ୟାଥ୍ ସେକ୍ସନ୍ର ଟାଇମ୍ ଆଣ୍ଡ ୱାର୍କର ଲେବୁଲ୍ 1ର 3 ନମ୍ବର କୋଶ୍ଚିନ୍ କ'ଣ କହୁଛି ନା, ଏ ଗୋଟିଏ କାମକୁ 12 ଦିନ କରୁଛି, ଏ ବି ମିଶିକି 8 ଦିନ କରୁଛନ୍ତି, ତାହେଲେ ବି ଏକା ସେ କାମକୁ କେତେ ଦିନ କମ୍ପ୍ଲିଟ୍ କରିବ। ନର୍ମାଲ୍ କୋଶ୍ଚିନ୍, ଆମେ କ'ଣ କଲେ ନା, ଦେଖ ଲେଖିଛି ଉପରେ ଏ ହେଉଛି 12, ଏ ପ୍ଲସ୍ ବି ହେଉଛି 8, ନର୍ମାଲ୍ ଲସ୍ ହେଇଗଲା 24, ମାନେ କ'ଣ ସେଇଟା ହେଇଗଲା ଟୋଟାଲ୍ ୱାର୍କ। ତାହେଲେ ଏ ପ୍ଲସ୍ ବି ଯଦି 3, ତାହେଲେ ଏ ଯଦି 2, ତାହେଲେ ବି କେତେ ହେଇଯିବ? ଅଭିୟସ୍ଲି ମୁଁ କ'ଣ କରିବି, ଏ ପ୍ଲସ୍ ବିରୁ ଏକୁ ଫେଡ଼ିଦେବି, 3ରୁ ଏକୁ ଫେଡ଼ିଦେଲି, ତା 3ରୁ 2କୁ ଫେଡ଼ିଦେଲି, କାରଣ ଏ ହେଉଛି 2, 2 ଫେଡ଼ିଦେଲି, 1 ପାଇଗଲି। ତାହେଲେ ସିମ୍ପଲି ବି ଦିନକୁ ଗୋଟେ ପେନ୍ ତିଆରି କରୁଛି, ମୁଁ ପାଇଗଲି। ତାହେଲେ ସିମ୍ପଲି 24 ହେଉଛି ଟୋଟାଲ୍ ୱାର୍କ, ତାହେଲେ ବି କେତେ ସମୟ ଲାଗିବ? 24 / 1, 24 ଡେଜ୍। ମୁଁ ଆଶା କରୁଛି ବୁଝିପାରିଲ। ଓକେ, ଥ୍ୟାଙ୍କ ୟୁ।